जो मैंने ज्ञान प्राप्त होती ଏ ସର୍ବଠାରୁ ଭିନ୍ନ, ସେମାନେ ମଧ୍ୟ ଭଗବାନ ପ୍ରାପ୍ତ ହେବେ। ଭଗବତୀତା ପ୍ରଭୁ ସଂଖ୍ୟାର ଅନ୍ତିମ ଶ୍ଳୋକରେ ଭଗବାନ କହୁଛନ୍ତି, କ୍ଷେତ୍ର କ୍ଷେତ୍ର ଅନ୍ତର ଯାଞ୍ଚା ଭୂତ ପ୍ରକୃତି ପ୍ରଥାଞ୍ଚ ଏ ବିଷୟରେ ଯାହାକି ସେ କରନ୍ତି। ଯେଉଁମାନେ ଜାଣନ୍ତି କ୍ଷେତ୍ର ଏବଂ କ୍ଷେତ୍ର 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 ଏବଂ ଅନ୍ତର ଯାଞ୍ଚା କେଉଁମାନେ ଜାଣିବେ ନା, ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ଜ୍ଞାନ ଚକ୍ଷୁଷା। ଜ୍ଞାନ ଚକ୍ଷୁ କହିଲେ ଏଇ ଶାସ୍ତ୍ର, ଯେଉଁମାନେ ଏଇ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସେମାନେ ଏଇ ଜ୍ଞାନ ଚକ୍ଷୁ ପ୍ରାପ୍ତ ହେଉଛନ୍ତି। ଯେମିତି ଆମେ ଆମର ଚକ୍ଷୁ ଦେଖିବାକୁ ଆମେ ଜାଣିପାରୁଛେ, ସବୁ ରାସ୍ତାଘାଟ ଏଇଟା ସବୁ ଜାଣିପାରୁଛେ ଚକ୍ଷୁ ମାଧ୍ୟମରେ। ସେହିଭଳି ଭାବରେ ଯେଉଁମାନେ ଜ୍ଞାନ ଚକ୍ଷୁ ପ୍ରାପ୍ତ ହେଇଛନ୍ତି ସେମାନେ ଜାଣିବେ ଯେ ପ୍ରକୃତରେ କ୍ଷେତ୍ର ଏବଂ କ୍ଷେତ୍ର ଭିତରେ ପ୍ରଭାତ କ'ଣ। ଭଗବତ୍ଗୀତା ତ୍ରୟୋଦଶ ଅଧ୍ୟାୟ ହେଉଛି କ୍ଷେତ୍ର କ୍ଷେତ୍ରକ ବିଭାଗ ଯୋଗ। ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି, କ୍ଷେତ୍ର କ୍ଷେତ୍ରକ ଏକ ବ୍ୟତୀତ ଇଚ୍ଛାମି ଜ୍ଞାନ ଜ୍ଞାନ କେଶବ, ପ୍ରକୃତି ପୁରୁଷଂ ଚୈବ କ୍ଷେତ୍ର କ୍ଷେତ୍ରକ ମେଉଛ, ଏକ ବ୍ୟତୀତ ଇଚ୍ଛାମି ଜ୍ଞାନ ଜ୍ଞାନ କେଶବ। କ୍ଷେତ୍ର କ'ଣ, କ୍ଷେତ୍ରଜ୍ଞ କ'ଣ, ପ୍ରକୃତି କିଏ, ପୁରୁଷ କିଏ ଏବଂ ଜ୍ଞାନ ଏବଂ ଜ୍ଞେୟ ଏଇ ଛଅଟି ବିଷୟରେ ପ୍ରଶ୍ନ ପଚାରିଛନ୍ତି ଭଗବତ୍ଗୀତା ତ୍ରୟୋଦଶ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି ଭଗବାନଙ୍କୁ। ତେଣୁ ଭଗବାନ କହୁଛନ୍ତି ଯେ ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ। ଏଇ ଯେଉଁ ଶରୀର ଆମେ ଭାବୁଛେ ଆମେ ଏଇ ଶରୀର ବୋଲି ସତଟା ଆମେ ସବୁ ଭାବେ ଲୋକ ଏଇଭଳି ଭାବରେ ଭାବନ୍ତି, ନିଜକୁ ଶରୀର ବୋଲି ଭାବନ୍ତି। ତେଣୁ ତାଙ୍କର ଜୀବନ କେବଳ ଏଇ ଶରୀରର ସମୃଦ୍ଧି ପାଇଁ, ଶରୀରର ଆବଶ୍ୟକତା ପାଇଁ ତାଙ୍କ ଜୀବନଟି ଚାଲିଯାଏ। ତେଣୁ ଏଇ ଯେଉଁ ମାନବ ଜନ୍ମ ସେମାନେ ପ୍ରାପ୍ତ ହେଇଥିଲେ, ଏକ ଉନ୍ନତ ଜନ୍ମ ପ୍ରାପ୍ତ ହେଇଥିଲେ, ସେ ଜନ୍ମରେ ଯେଉଁ ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ ରହିବା କଥା ଯେ ସେ ପ୍ରକୃତରେ କିଏ ସେ ବିଷୟରେ ସେ ଜ୍ଞାନ ପ୍ରାପ୍ତ ହେବେ, ସେ ଜ୍ଞାନ ବି ସେମାନେ ପ୍ରାପ୍ତ ନ ହୋଇ ସେହି ଶରୀର ସମ୍ବନ୍ଧୀୟ ଚିନ୍ତା କରି ଶରୀରକୁ କେମିତି ଆବଶ୍ୟକତା ପୂରଣ କରାଯିବ, ବା ଶରୀର ସମ୍ବନ୍ଧୀୟ ଯେଉଁମାନେ ଅଛନ୍ତି ସ୍ତ୍ରୀ ପିଲା ଛୁଆ ପିତାମାତା ଇତ୍ୟାଦି ତାଙ୍କର ଶରୀର କେମିତି ଉନ୍ନତି କରାଯିବ ଏଇଥିରେ ସମୟ ବିଦେଇ ଦେଇକିରି ତାଙ୍କର ସମୟ ଚାଲିଯାଉଛି। ତେଣୁ ଭଗବାନ କହୁଛନ୍ତି ଯେ ଇଏ ଇଏ ହେଉଛି ଗୋଟେ କ୍ଷେତ୍ର, ଇଦମ୍ ଶରୀର କୌନ୍ତେୟ କ୍ଷେତ୍ର କିଟା ବିଦିୟତେ, ଏତଦ୍ୟ ବ୍ୟତୀତ ପ୍ରାହୁ କ୍ଷେତ୍ରଜ୍ଞ ଏଇ ତଦ୍ଭିନ୍ନ। ଏଇ ଶରୀରକୁ ଯିଏ ଜାଣନ୍ତି ସିଏ ହେଉଛନ୍ତି କ୍ଷେତ୍ରଜ୍ଞ, ଏ ଶରୀର ହେଉଛି କ୍ଷେତ୍ର ଏବଂ ଶରୀରକୁ ଯିଏ ଜାଣନ୍ତି ସିଏ ହେଉଛନ୍ତି କ୍ଷେତ୍ରଜ୍ଞ। ତ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ଯେ ତଫାତ୍ ଅଛି ସେଥିପାଇଁ ସତରା ଅନିଶ୍ଚିତ ଭାବରେ ଲୋକ ଜାଣନ୍ତି ନାହିଁ। ତେଣୁ ପ୍ରକୃତରେ ଏଇ ଯେଉଁ ଶରୀର, ଏ ଶରୀର ହେଉଛି କପବାତ ପିତ୍ତ ଆୟୁର୍ବେଦିକ ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରୁଛନ୍ତି ସେମାନେ ଜାଣନ୍ତି ଏ ଶରୀର ହେଉଛି ତିନୋଟି ଧାତୁରେ ତିଆରି, କଫ ବାତ ଏବଂ ପିତ୍ତ। ଏଇ ତିନୋଟି ଧାତୁ ଯଦି ସମାନ ପରିମାଣରେ ରହିଲା ତାହେଲେ ଆମ ଶରୀର ଅସୁସ୍ଥ ରହିବ, ଯଦି ପରିମାଣ ଟିକେ ଏପଟ ସେପଟ ହେଇଗଲା ଅସମ ହେଇଗଲା ତାହେଲେ ବିଭିନ୍ନ ପ୍ରକାର ରୋଗ ଆସିବ, ବିଭିନ୍ନ ପ୍ରକାର ବ୍ୟାଧି ଆସିବ। ତେଣୁ ଆୟୁର୍ବେଦିକ ଶାସ୍ତ୍ରରେ ଆମ ଶରୀରର ସ୍ୱାସ୍ଥ୍ୟ ପ୍ରାପ୍ତ ହେବା ପାଇଁ ଏଇ ତିନୋଟି ଧାତୁର କେମିତି ସମିଶ୍ର ଠିକ୍ ଭାବରେ ରହିବ, ଅନୁପାତ ଠିକ୍ ଭାବରେ ରହିବ ସେଥିପାଇଁ ବିଭିନ୍ନ ପ୍ରକାର ଔଷଧର ବ୍ୟବସ୍ଥା କରାଯାଇଛି ଆୟୁର୍ବେଦିକ ଶାସ୍ତ୍ରରେ। ତେଣୁ ଏ ଶରୀରଟି ହେଉଛି କେବଳ ଗୋଟିଏ ଖୋଳପା, ଗୁଣ ପାଇଁ ଧାତୁରେ ସୋଭି କୁହାଯାଇଛି। ତିନୋଟି ଧାତୁ କପ ବାତ ଏବଂ ଯୁଦ୍ଧ ଏ ତିନୋଟି ଧାତୁରେ ତିଆରି ଏ ଶରୀର। ତେଣୁ ଆମେ ହେଉଛେ ଏ ଶରୀରଠାରୁ ଭିନ୍ନ। ଏଇ ଜ୍ଞାନ ଭଗବତ ଗୀତାର ପ୍ରଥମେ ଭଗବାନ ଏ ଜ୍ଞାନଟି ଅର୍ଜୁନଙ୍କୁ ପ୍ରଦାନ କରିଛନ୍ତି। ଦେହିନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ମୁହ୍ୟତି। ଅର୍ଜୁନ ଆପଣମାନେ ଜାଣନ୍ତି ଭଗବତ ଗୀତା ଯେଉଁମାନେ ଅର୍ଜନ କରିଛନ୍ତି ସେମାନେ ଜାଣିଥିବେ, ଅର୍ଜୁନ ଯଦିଓ ପାଣ୍ଡବମାନଙ୍କ ବିରୁଦ୍ଧରେ କୌରବମାନେ ଅନେକ ଚକ୍ରାନ୍ତ କରିଥିଲେ, ପିଲାଦିନ ତାଙ୍କୁ ମାରିବା ପାଇଁ ଭୀମଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ, ବିଷ ଲଡ଼ୁ ନେଇଯାଇଥିଲେ, ଲାକ୍ଷାଗ୍ରହରେ ଡକି ତାଙ୍କୁ ପାଣ୍ଡବମାନଙ୍କୁ ଜ୍ୱଳନ୍ତ ଦଗ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା, ଅନେକ ପ୍ରକାର ଚକ୍ରାନ୍ତ କରିଥିଲେ ତାଙ୍କୁ ଜୀବନରେ ମାରିଦେବା ପାଇଁ। କିନ୍ତୁ ଅନ୍ତିମରେ ଯେତେବେଳେ ଭଗବାନ କୃପାରୁ ସେମାନେ ସବୁଥିରୁ ରକ୍ଷା ପାଇ ଅନ୍ତିମରେ ତାଙ୍କର ଯେଉଁ ରାଜ୍ୟ ଥିଲା ସେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଯେଉଁ ଉତ୍ତର ଭାଗରେ ଯେଉଁ ଦେଲେ, ଯେଉଁ ଖାଣ୍ଡ ପ୍ରସ୍ତୁତ ଦେଲେ, ସେ ଭାଗଟିରେ କୌଣସି ସମୃଦ୍ଧି ନଥିଲା, ବଣଗଳି ବା ମରୁଭୂମି ରହିଥିଲା। କିନ୍ତୁ ପାଣ୍ଡବମାନେ ଭଗବାନ କୃଷ୍ଣଙ୍କର କୃପାରୁ ସେଇ ଖାଣ୍ଡବ ପ୍ରସ୍ଥକୁ ଇନ୍ଦ୍ର ପ୍ରସ୍ଥରେ ପରିଣତ କରିଦେଲେ। ଇନ୍ଦ୍ର ଯେମିତି ସ୍ୱର୍ଗ ରାଧା ସ୍ୱର୍ଗରେ ଅନେକ ଐଶ୍ୱର୍ଯ୍ୟ ରହିଛି, ଏଇଭଳି ଐଶ୍ୱର୍ଯ୍ୟଶାଳୀ ଦେଶ ହେଇଗଲା ତାଙ୍କର ଖାଣ୍ଡବ ପ୍ରସ୍ଥ। ସେ ଇନ୍ଦ୍ରପ୍ରସ୍ଥ ନାମ ହେଲା ସେ ସ୍ଥାନର ନାମ। କିନ୍ତୁ ଏତେ ସମୃଦ୍ଧି ଦେଖି ଏବଂ ଏଭଳି ଭାବରେ ମୟଦାନବ ସେଠି ଗୋଟେ ସଭା ନିର୍ମାଣ କରିଥିଲେ, ଯେଉଁ ସଭାରେ ସ୍ଥଳଭାଗ ଜଳଭଳି ପ୍ରତିମାନ ହେଉଥିଲା ଏବଂ ଜଳଭାଗ ସ୍ଥଳଭଳି ପ୍ରତିମାନ ହେଉଥିଲା। ତେଣୁ ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଛନ୍ତି, ସେ ରାଜସ୍ୱ ଯଜ୍ଞରେ ସମଗ୍ର ବିଶ୍ୱର ବିଭିନ୍ନ ମୁଖ୍ୟ ଲୋକମାନେ ବ୍ୟକ୍ତିମାନେ ମନ୍ତ୍ରୀ ହୋଇକି ଆସିଛନ୍ତି, ଦେବତା ଏବଂ ଋଷି ମୁନି ଋଷି ଏମାନେ ସମସ୍ତେ ନିମନ୍ତ୍ରିତ ହେଇ ଆସିଛନ୍ତି, ବିଭିନ୍ନ ରାଜାମାନେ ଆସିଛନ୍ତି। ସେ ସେଇ ସଭାରେ ସେ ରାଜସ୍ୱ ଯଜ୍ଞରେ ଯେତେବେଳେ ରାଜସ୍ୱ ଯଜ୍ଞ ହେଉଥିଲା ବା ସେଇ ସମୟରେ ଗୋଟେ ଘଟଣା, ସେତେବେଳେ ଦୁର୍ଯ୍ୟୋଧନ ସେ ସଭାଗୃହ ଦେଖିବା ପାଇଁ ଯାଉଛନ୍ତି। ସେ ସଭାଗୃହରେ ଯେତେବେଳେ ଯାଉଛନ୍ତି ସେ ପ୍ରତିମାନଙ୍କୁ ଜଳ ବୋଲି, ତେଣୁ ସେ ଲୁଗାକୁ ଟେକିକି ଯିବା ପାଇଁ ବସିଲା ବେଳକୁ ଦେଖିଲା ବେଳକୁ ସ୍ଥଳଭାଗ, ପୁଣି ଆଉ ଗୋଟେ ସ୍ଥାନକୁ ଯେତେବେଳେ ଯାଇ ପହଞ୍ଚିଛନ୍ତି ଦେଖିଲେ ସେଟା ସ୍ଥଳଭାଗ ରହିଛି, ତେଣୁ ସେ ଯେତେବେଳେ ଚାଲିଯିବା ପାଇଁ ବସିଛନ୍ତି ଦେଖିଲା ବେଳକୁ ସେ ଜଳରେ ପ୍ରତି ତାଙ୍କର ଜନ୍ମଗ୍ନ ହେଇଯାଇଛନ୍ତି। ଏଇଭଳି ଭାବରେ ପ୍ରତିମାନ ହେଇଛନ୍ତି ସେ ସଭାଗୃହ, ଏଇଭଳି ଭାବରେ ମାୟା ଭଳି ନିର୍ମିତ ହେଇଛି। ତେଣୁ ସେ ଦୁର୍ଯ୍ୟୋଧନ ବିଭିନ୍ନ ଚକ୍ରାନ୍ତ କରି ତାଙ୍କର ଯେଉଁ ମାନୁ ଶକୁନି ସହିତ ବିଭିନ୍ନ ପ୍ରକାର ଚକ୍ରାନ୍ତ କରି ପାଣ୍ଡବମାନଙ୍କୁ ତାଙ୍କର ଏଇଭଳି ଐଶ୍ୱର୍ଯ୍ୟରୁ ବଞ୍ଚିତ କରିଛନ୍ତି। ପୋଷାକ ମାଧ୍ୟମରେ ସମସ୍ତ ତାଙ୍କର ଐଶ୍ୱର୍ଯ୍ୟରୁ ବଞ୍ଚିତ କରି ତାଙ୍କୁ ବନବାସ ଦେଇଛନ୍ତି ଏବଂ ବନବାସ ସରିଲା ପରେ ମଧ୍ୟ ସେଥିରେ ଗୋଟେ ସର୍ତ୍ତ କରିଥିଲେ, 12 ବର୍ଷ ବନବାସ ପରେ 1 ବର୍ଷ ଅଜ୍ଞାତବାସ ହେବେ ଏବଂ ସେଇ ଅଜ୍ଞାତବାସ ଭିତରେ ଅଜ୍ଞାତ ବନବାସ ଭିତରେ ଯଦି ସେମାନେ ଜଣାପଡ଼ିବେ ଧରା ପଡ଼ିବେ ତାହେଲେ ପୁଣି ତାଙ୍କୁ 12 ବର୍ଷ ବନବାସ ଭୋଗିବା ପଡ଼ିବ। ଏଇଭଳି ଭାବରେ ଦୁର୍ଯ୍ୟୋଧନ ଭାବୁଥିଲେ ତାଙ୍କର ଜୀବନ ଏଇଭଳି ଭାବରେ ବିତିଯିବ, ଆମେ ନିଶ୍ଚିତ ଭାବେ ଖୋଜି ପାଇଯିବା ସେ ବର୍ଷକ ଭିତରେ। କିନ୍ତୁ ତଥାପି ଭଗବାନ କୃପାରୁ ଯେତେବେଳେ ସେ 12 ବର୍ଷ ବନବାସ ଭିତରେ ବିତେଇଦେଲେ ଏବଂ 1 ବର୍ଷ ବନବାସ ମଧ୍ୟ କ'ଣ କେହି ଦେଖିପାରିଲେନି ତାଙ୍କୁ, ଯେଉଁଟାକ ତାଙ୍କ ଗୋପନରେ ସେ ରହିଲେ ତାଙ୍କୁ କେହି ଜାଣିପାରିଲେ ନାହିଁ। 1.5 ବର୍ଷ ବିତିଗଲା ପରେ ତାପରେ ଯେତେବେଳେ ଭଗବାନ ଆସୁଛନ୍ତି କୌରବମାନଙ୍କୁ ଆସୁଛନ୍ତି ପାଣ୍ଡବମାନଙ୍କ ନାର୍ଯ୍ୟ ଦାୟୀ ପ୍ରଦାନ କରିବା ପାଇଁ ସନ୍ଧି ପ୍ରସ୍ତାବ ପାଇଁ ଆଣିଛନ୍ତି, କିନ୍ତୁ ତଥାପି ଦୁର୍ଯ୍ୟୋଧନ କହିଛନ୍ତି ଯେ ବିନା ଯୁଦ୍ଧେ ସୁଚକ୍ର ମେଧିନୀ ଦେବାକୁ ମନା କରିଦେଇଛନ୍ତି। ତେଣୁ ଯେତେବେଳେ ଯୁଦ୍ଧ ଆରମ୍ଭ ହେଇଛି ଏତେ ପ୍ରକାର ତାଙ୍କ ପ୍ରତି ପାଣ୍ଡବମାନଙ୍କ ପ୍ରତି ଏତେ ପ୍ରକାର ଦୁର୍ବ୍ୟବହାର ଏତେ ପ୍ରକାର ଅପରାଧ ହେଇଥିଲେ ମଧ୍ୟ ଅର୍ଜୁନ ଯେହେତୁ ସେ ଜଣେ ଭଗବାନଙ୍କ ଭକ୍ତ, ତାଙ୍କ ପ୍ରତି ଯେତେ ଦୁଃଖ ଆସିଲେ ମଧ୍ୟ ତାଙ୍କ ଯେତେ ଅପରାଧ ହେଲେ ମଧ୍ୟ ସେ କୌରବମାନଙ୍କ ପ୍ରତି ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ। ଯେତେବେଳେ ଭଗବାନ ଅର୍ଜୁନ କହିଛନ୍ତି ଭଗବାନଙ୍କୁ ସେନାରୁ ଉଭୟ ମଧ୍ୟ ରଥମ ସ୍ଥାପନ ଅର୍ଚ୍ଚିତ, ଭଗବାନ ଯେତେବେଳେ ଉଭୟ ସେନାଙ୍କ ମଧ୍ୟରେ ତାଙ୍କ ରଥକୁ ସ୍ଥାପନ କରିଛନ୍ତି ସେତେବେଳେ ସେ କୌରବ ସୈନ୍ୟକୁ ଏବଂ ନିଜର ପାଣ୍ଡବ ସୈନ୍ୟକୁ ଦେଖି ତାଙ୍କର ଶରୀରରେ ଯେଉଁ ସେ କହୁଛନ୍ତି ଭଗବାନ କହୁଛନ୍ତି ଯେ ଦୃଷ୍ଟିମାନ ସୋଦନ କୃଷ୍ଣ ଯୁଜୁସୁ ସମ୍ପାଦିତ ଯେ ସିଦ୍ଧି ମାତ୍ରାଣୀ ମୁଖମ ସେ ପରିଶୁଷ୍ୟତି, ତାଙ୍କ ଶରୀରରେ କମ୍ପନ ଆସୁଛି, ତାଙ୍କ ଶରୀର ଜଳିମରେ ଭଳି ଲାଗୁଛି, ପ୍ରତ୍ୟମାନ ହେଉଛି, ତାଙ୍କର ଏଭଳି ମାନେ ତାଙ୍କର ଶକ୍ତି କ୍ଷୟ ହେଇଯାଇଛି, ସେ ଗାଣ୍ଡିବ ଧନୁକୁ ମଧ୍ୟ ଧାରଣ କରିବା ପାଇଁ ସକ୍ଷମ ହେଇନାହାନ୍ତି, ଗାଣ୍ଡିବ ଧନୁ ତାଙ୍କର ହସ୍ତରୁ ତଳେ ପଡ଼ିଯାଉଛି ଏବଂ ତାଙ୍କର ଠିଆ ହେବା ପାଇଁ ମଧ୍ୟ କ୍ଷମତା ରହୁନି, ଶକ୍ତି ରହୁନି, ସେ ତଳେ ବସିଯାଇଛନ୍ତି। କିନ୍ତୁ କୌରବମାନେ ତାଙ୍କ ବିରୁଦ୍ଧରେ ଏତେ ପ୍ରକାର ଚକ୍ରାନ୍ତ କରିଥିଲେ ମଧ୍ୟ, ଏତେ ଅପରାଧ କରିଥିଲେ ମଧ୍ୟ, ଏତେ ଦୋଷ କରିଥିଲେ ମଧ୍ୟ, ତଥାପି ସେ ଭଗବାନ କହୁଛନ୍ତି ଯେ ଆମେ କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାଟା ଠିକ୍ ହେବ ନାହିଁ, ଅନ୍ୟାୟ ହେବ, ଏପ୍ରକାର ବିଭିନ୍ନ ପ୍ରକାର ପାପ ଆମେ ଆଚରଣ କରିବା, ସମାଜରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଆସିବ, ବିଭିନ୍ନ ପ୍ରକାର ବ୍ୟଭିଚାର ସୃଷ୍ଟି ହେବ, ତେଣୁ ଆମେ ଯୁଦ୍ଧ କରିବା ଠିକ୍ ହେବନି। ଏହିପରି ଭାବରେ ଯେତେବେଳେ ଅର୍ଜୁନ ଭଗବାନଙ୍କୁ କହୁଛନ୍ତି, ଭଗବାନ ସେତେବେଳେ ପ୍ରଥମ ଯେଉଁ ଜ୍ଞାନ ଦେଇଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ଏଇ ଜ୍ଞାନଟି ହେଉଛି ଈଶ୍ୱରଟି ହେଉଛି ସେଇ କଥା କହୁଛନ୍ତି ଭଗବାନ ଯେ ଦେଇନସ୍ମିନ୍ ଯଥା ଦେହେ କୌମାରମ ଯୌବନମ ଯାହା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତ୍ରଣ ନିହତି। ଆମେ ଆମର ଛୋଟ ପିଲା ସବୁ ଅଛନ୍ତି ଏଠି, ଆମେ ସମସ୍ତେ ମନେ ଅଛି ଆମର ମନେ ଥିବ ସମସ୍ତଙ୍କର ଯେ ଆମେ ସମସ୍ତେ ଜନ୍ମରେ ଗୋଟେ ଛୋଟ ପିଲା ଥିଲେ, କୁମାର କୁମାର ଅବସ୍ଥାରେ ପ୍ରଥମ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ଅବସ୍ଥା ବୋଲି କୁହାଯାଉଛି, ଛଅ ବର୍ଷରୁ ଦଶ ବର୍ଷ ପର୍ଯ୍ୟନ୍ତ କୌଣ୍ଡ ଅବସ୍ଥା, ଏଗାର ବର୍ଷରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, ଷୋହଳ ବର୍ଷରୁ ଯୁବକ ଅବସ୍ଥା ଆରମ୍ଭ ହେଉଛି, ଏଇଭଳିଆ ବିଭିନ୍ନ ଅବସ୍ଥା ରହିଛି ଆମର। କିନ୍ତୁ ଆମର ଯେଉଁ ବିଭିନ୍ନ ଅବସ୍ଥା ପରିବର୍ତ୍ତନ ହେଲେ ମଧ୍ୟ ଆମର ପରିବର୍ତ୍ତନ ହେଉ ନାହିଁ। ଆମେ ସମସ୍ତେ ମନେ ରଖିଛେ ଆମେ ଯେଉଁ ଛୋଟ ପିଲା ଶରୀରରେ ଥିଲେ, ବର୍ତ୍ତମାନ ଯୁବକ ଅବସ୍ଥା ମଧ୍ୟ ସେଇ ଶରୀରର ସେଇ ଆମେ ସେଇ ସେଇ ଶରୀରରେ ରହିଛେ, ପୁଣି ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେବା ପୁଣି ସେଇ ବାର୍ଦ୍ଧକ୍ୟ ଶରୀର ଅବସ୍ଥାରେ ରହିବା। ଯଦିଓ ଆମ ଶରୀରରେ ପରିବର୍ତ୍ତନ ହେଉଛି କିନ୍ତୁ ଆମର ପରିବର୍ତ୍ତନ ହେଉ ନାହିଁ। ଇଏ ହେଉଛି ଭଗବତ ଗୀତାର ପ୍ରଥମ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ଯେ ଆମେ ହେଉଛୁ ଏ ଶରୀରର ଭିନ୍ନ। ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଇଛନ୍ତି ସେମାନେ ପ୍ରକୃତରେ ଜ୍ଞାନୀ ବ୍ୟକ୍ତି। ଭଗବତ ଗୀତା ତ୍ରୟୋଦଶରେ ଭଗବାନ ସେଟା କହିଛନ୍ତି, କ୍ଷେତ୍ର କ୍ଷେତ୍ର କୁହେ ଏବଂ ଅନ୍ତରଂ ଜ୍ଞାନ ଚିକିତ୍ସା, କ୍ଷେତ୍ର ଏବଂ କ୍ଷେତ୍ର ଭିତରେ ଯେଉଁ ତଫାତ ଅଛି ଏଇଟାକୁ କେବଳ ଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି। ତେଣୁ ଭୂତ ପ୍ରକୃତି ମୁଖ୍ୟ ପରାମ, ସେମାନେ ଏଇ ଭୂତ ପ୍ରକୃତିରୁ ସେମାନେ ଉର୍ଦ୍ଧକୁ ଯାଇପାରିବେ। ଏ ତ୍ରିକୋଣ ଭିତରେ ଯେଉଁ ବନ୍ଧି ହେଇକି ରହିଛନ୍ତି କାରଣ ସେମାନେ ଜାଣିନାହାନ୍ତି ଯେ ସେମାନେ ଏଇ ଶରୀରଠାରୁ ଭିନ୍ନ ବୋଲି, ଏଇ ଜ୍ଞାନ ତାଙ୍କର ନାହିଁ, ସେଥିପାଇଁ ସେମାନେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କିନ୍ତୁ ଯେତେବେଳେ ଜାଣିବେ ଯେ ସେମାନେ ହେଉଛନ୍ତି ପ୍ରକୃତରେ ଏ ଶରୀରଠାରୁ ଭିନ୍ନ, ତାହେଲେ ସେମାନେ ଏଇ ଭୂତ ପ୍ରକୃତି ଯେଉଁ ତ୍ରିଗୁଣମୟୀ ପ୍ରକୃତି ରହିଛି ସତ୍ୱ ରଜ ତମ ତ୍ରିଗୁଣ ଭିତରେ ସେମାନେ ବନ୍ଦୀ ହେଇକି ରହିଛନ୍ତି, ସେ ବନ୍ଦୀରୁ ସେମାନେ ମୁକ୍ତ ହେବେ ଏବଂ ସେମାନେ ତାଙ୍କର ପ୍ରକୃତ ଧାମ ଯେଉଁ ରହିଛି ଭଗବତ ଧାମ, ସେ ଧାମ ସେମାନେ ନେବେ। ସେମାନେ ଆଉ ଜନ୍ମ ମୃତ୍ୟୁ ଫେରାଫେରି ଭୋଗ କରିବେ ନାହିଁ। ତେଣୁ ଇଏ ଆମକୁ ଗୋଟେ ସୁଯୋଗ ପ୍ରଦାନ କରାଯାଉଛି, ମାନବ ଜନ୍ମ ପ୍ରାପ୍ତ ହେଇଛି ମାନେ ପ୍ରହ୍ଲାଦ ମହାରାଜ ତାଙ୍କର ସାଙ୍ଗ ବାଳକମାନଙ୍କୁ ସେ କଥା କହୁଛନ୍ତି। ପାଞ୍ଚ ବର୍ଷର ବାଳକ ସିଏ ଆମର ପାଞ୍ଚ ବର୍ଷ ପିଲାମାନେ କ'ଣ ଜାଣୁଛନ୍ତି, କିନ୍ତୁ ସେ ପାଞ୍ଚ ବର୍ଷ ପିଲା ଯିଏକି ସେ ଯାଇଛନ୍ତି ତାଙ୍କର ଶିକ୍ଷା ଗ୍ରହଣ କରିବା ପାଇଁ ଷଣ୍ଡ ଏବଂ ଉମର୍କ ଯିଏକି ଶୁକ୍ରାଚାର୍ଯ୍ୟଙ୍କର ଦୁଇ ପୁତ୍ର ତାଙ୍କୁ ଯାଇଛନ୍ତି ଜ୍ଞାନ ଅର୍ଜନ କରିବା ପାଇଁ, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ଦାନ ଧର୍ମ ଦଣ୍ଡ ଭେଦ ଇତ୍ୟାଦି ସାମ ଦାନ ଦଣ୍ଡ ଭେଦ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରୁଛନ୍ତି, କିନ୍ତୁ ପ୍ରହ୍ଲାଦ ମହାରାଜ ସେଥିରେ ପ୍ରକୃତରେ ଏତେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ସେ ଜ୍ଞାନ ପାଇଁ ତାଙ୍କର ଏତେ ଆଗ୍ରହ ଆସୁନି। କିନ୍ତୁ ସେ ଯେତେବେଳେ ତାଙ୍କର ମା ଦୟାଦେବୀଙ୍କର ଗର୍ଭରେ ଥିଲେ ସେତେବେଳେ ନାରଦ ମୁନି ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ସେ ଜ୍ଞାନ ସେ ମନେ ରଖିଛନ୍ତି। ଛୋଟ ପିଲା ଅବସ୍ଥାରେ ଗର୍ଭ ଅବସ୍ଥାରେ ଥାଇକି ମଧ୍ୟ ନାରଦ ମୁନି ଯେଉଁ ଜ୍ଞାନ ତାଙ୍କର ମା ଦୟାଦେବୀ ଦେଇଥିଲେ ସେ ଗର୍ଭ ଭିତରେ ଥାଇକି ମଧ୍ୟ ସେ ଜ୍ଞାନ ଜାଣିଥିଲେ ଜ୍ଞାନ ଗ୍ରହଣ କରିଥିଲେ। ତେଣୁ ସେ ପାଞ୍ଚ ବର୍ଷ ତାଙ୍କର ବାଳକ ସାଙ୍ଗମାନଙ୍କୁ କହୁଛନ୍ତି ଯେ କୌମାର ଆଚାର୍ଯ୍ୟ ପ୍ରାଜ୍ଞ ଧର୍ମାନ୍ ଭାଗବତାନୀୟ ଦୁର୍ଲଭମ ମାନସମ ଜନ୍ମ ତଦପି ଅଧ୍ରୁବମ ଅର୍ଥଦମ। କୌମାର ଆଚାର୍ଯ୍ୟ ପ୍ରାଜ୍ଞ ସାଧାରଣତଃ ଲୋକମାନେ ଭାବନ୍ତି ଯେ ଭଗବାନ ବିଷୟରେ ପୂଜା ପୂଜି ଇତ୍ୟାଦି ସବୁ ରହୁଛି ରହିଛି, ଆମର ବେଳ ଗଡ଼ିଗଲେ ଆମେ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେବା ସେତେବେଳେ ଭଗବାନଙ୍କର ଆରାଧନା କରିବା। ଆମର ଯେଉଁ ରହିଛି ଧର୍ମ କହିଲେ ଲୋକମାନେ ବୁଝନ୍ତି ଯେ ଧର୍ମ ଅର୍ଥ କାମ ମୋକ୍ଷ, ଏଇ ଚାରୋଟି ପୁରୁଷାର୍ଥ ସେମାନେ ଭାବନ୍ତି ଇଏ ହେଉଛି ଧର୍ମ। ତେଣୁ ଯେଉଁ ମୋକ୍ଷ ଧର୍ମ କଥା ଆସୁ ଯେତେବେଳେ ସେତେବେଳେ ସେମାନେ ଭାବନ୍ତି ତେଣୁ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେବ ସେତେବେଳେ ସେ ମୋକ୍ଷ ଧର୍ମ ଆଚରଣ କରିବ। କିନ୍ତୁ ଯେଉଁମାନେ ପ୍ରକୃତରେ ଜ୍ଞାନୀ ବ୍ୟକ୍ତି ସେମାନେ ଏଇଟାକୁ ଗ୍ରହଣ କରନ୍ତି ନାହିଁ। ଯେମିତି ପ୍ରହ୍ଲାଦ ମହାରାଜ କହିଛନ୍ତି ତାଙ୍କର ସାଙ୍ଗ ବାଳକ ପାଞ୍ଚ ବର୍ଷର ବାଳକ ସେମାନେ ଅସୁର ପୁତ୍ର, ଅସୁର କହିଲେ କେଉଁମାନେ ନା ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଭଗବତ ଗୀତା ଅସୁର ଅଧ୍ୟାୟରେ ଭଗବାନ ଅସୁର ସମ୍ପଦ ବିଭାଗ ବିଷୟରେ କହିଛନ୍ତି ଯେ ଅସୁର ସମ୍ପଦ ବିଭାଗର ମୁଖ୍ୟ ଲକ୍ଷଣ ହେଉଛି ଯେ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେମାନେ କହନ୍ତି କୌଣସି ଭଗବାନ ନାହାନ୍ତି। ଅସତ୍ୟ ପ୍ରତିଷ୍ଠା ଜଗତ ଆହୁର ଅନିଶ୍ୱରମ, ଏ ଭୌତିକ ଜଗତ ସେ ମନୋମୟ ହେଇଯାଇଛି, ଏଥିରେ କୌଣସି ସତ୍ୟତା ନାହିଁ, ତେଣୁ ଏଥିରେ କୌଣସି ଈଶ୍ୱର ନାହାନ୍ତି। ଜଗତ ଆହୁର ଅନିଶ୍ୱରମ, ଏଥିରେ ଯଦି ବା କିଏ ଈଶ୍ୱର ଅଛନ୍ତି ସେ ହେଉଛି ମୁଁ। ଏହିଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ଲୋକମାନେ ଏହିଭଳି ଭାବରେ ତାଙ୍କର ଜ୍ଞାନ ଥାଏ। ତେଣୁ ସେଇ ଅସୁର ସ୍ୱଭାବ ଅସୁରଙ୍କର ପୁତ୍ରମାନେ ଯେଉଁ ପ୍ରହ୍ଲାଦଙ୍କର ସାଙ୍ଗ ଅଛନ୍ତି ସେଇ ପ୍ରହ୍ଲାଦ ମାନେ ସେଇ ଅସୁର ବାଳକମାନଙ୍କୁ କହୁଛନ୍ତି କୌମାର ଆଚାର୍ଯ୍ୟ ପ୍ରାଜ୍ଞ, ସେମାନେ ସବୁ ପାଞ୍ଚ ବର୍ଷର ବାଳକ ଅଛନ୍ତି, ସେମାନେ କହୁଛନ୍ତି ଆମର ଏଇ ସମୟଟା ହେଉଛି ଖେଳ ବୁଲର ସମୟ ବିତେଇ ଦେବା କଥା, ତେଣୁ ଯେତେବେଳେ ତାଙ୍କର ଶିକ୍ଷକ ନାହାନ୍ତି ସେମାନେ ପାଠ ବନ୍ଦ ପାଠପଢ଼ା ବନ୍ଦ ଛାଡ଼ି ଦେଇକି ଏବେ ଖେଳିବା ପାଇଁ ଯାଉଛନ୍ତି ଚାହୁଁଛନ୍ତି ତେଣୁ ପ୍ରହ୍ଲାଦ ଯେତେବେଳେ ଡାକୁଛନ୍ତି ତମେ ବି ଆସ ଆମ ସାଙ୍ଗେ ଖେଳିବ କିନ୍ତୁ ପ୍ରହ୍ଲାଦ କହୁଛନ୍ତି ନା ନା ହେ ସାଙ୍ଗମାନେ ଟିକେ ଗୋଟେ ଗୋଟେ ସମୟ 5 ମିନିଟ୍ ବସନ୍ତୁ ଗୋଟେ କଥା କହିକି ନା କ'ଣ ନା କମାନ ଆଚରିତ ପ୍ରାଜ୍ଞ ଏଇ ଯେଉଁ ପ୍ରକୃତ ଜ୍ଞାନ ପ୍ରାଜ୍ଞ ପ୍ରକୃଷ୍ଟ ଜ୍ଞାନ ଏ ଜ୍ଞାନ ଆମେ ଯେଉଁ ଆମର ଶିକ୍ଷକମାନଙ୍କୁ ଜ୍ଞାନ ପ୍ରାପ୍ତ ହେଉଛେ ସେ ପ୍ରାଜ୍ଞ ନୁହଁ ସେ ଜ୍ଞାନ ପ୍ରକୃତ ଜ୍ଞାନ ନୁହଁ ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେତେ ବିଦ୍ୟା ଅଛି ସବୁ ବିଦ୍ୟାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ହେ ସାଙ୍ଗମାନେ ଆମର ଏଇ ବୟସ ଏଇ 5 ବର୍ଷ ଆମେ ଅଛେ ଏଇ ବୟସଟା ହେଉଛି ପ୍ରାଜ୍ଞ ବା ପ୍ରକୃତ ଜ୍ଞାନ ଆହରଣ କରିବାର ସମୟ ପ୍ରାଜ୍ଞ ନା ଏଇ ଯେଉଁ ଆମେ ଯେଉଁ ଆମର ଧର୍ମ ତଥା ଧର୍ମ ସବୁ ଆମେ ପାଳନ କରୁଛେ ଧର୍ମ ଅର୍ଥ କାମ ଇତ୍ୟାଦି ଆମର ପିତାମାତା ଆମେ ପାଳନ କରୁଛନ୍ତି ସେଇଟା ତ ପ୍ରକୃତ ଧର୍ମ ଆଉ ତମେ ଏଇ କଥା କ'ଣ କହୁଛ ନା ନା ଇଏ ହେଉଛି ଧର୍ମ ଭାଗବତାନ ଇଏ ହେଉଛି ଭାଗବତ ଧର୍ମ ଯେଉଁ ଧର୍ମ ଯେତେବେଳେ ଭଗବାନ କହିଛନ୍ତି ଭଗବତ ଗୀତା ଅଧ୍ୟାୟରେ ଯେତେବେଳେ ବିଭିନ୍ନ ସମୟରେ ଯେତେବେଳେ ଯୁଗର ପରିବର୍ତ୍ତନ ହୁଏ ଯଦା ଯଦାନି ଧର୍ମସ୍ୟ ଗ୍ରାମୀ ପ୍ରଭୃତି ଭାରତ ଅଦ୍ଭୁତମାନ ଧର୍ମସ୍ୟ ଯଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଯେତେବେଳେ ଏ ଯେଉଁ ଭୌତିକ ଜଗତ ରହିଛି ଏଠି ଯେଉଁ ସମୟର କଳ ଚକ୍ର କାଳ ଚକ୍ର ଗୁନାୟମାନ ହେଉଛି ଏଇ ଚନ୍ଦ୍ର ଚକ୍ରରେ ସତ୍ୟ ପରିଚୟତା ତାପରେ ଦ୍ୱାପର ତାପରେ କଳି ଏଇଭଳି ଯୁଗର ପରିବର୍ତ୍ତନ ହେଉଛି ତେଣୁ ଭଗବାନ କହୁଛନ୍ତି ଯେତେବେଳେ ଯଦା ଯଦାନୀ ଧର୍ମସ୍ୟ ଗ୍ରାମୀ ଭଗବତୀ ଭାରତ ଏ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ଯେ ଏଥିରେ ଧର୍ମର ଗ୍ରାମୀ ହେବ ତେଣୁ ଧର୍ମର ଯେତେବେଳେ ଗ୍ରାମୀ ହେଉଛି ସେତେବେଳେ ଅଧର୍ମର ଅଭ୍ୟୁତ୍ଥାନ ହେଉଛି ଅଭ୍ୟୁଦୟ ହେଉଛି ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି ସେ ଧର୍ମ ସ୍ଥାପନ କରନ୍ତି ଯେଉଁମାନେ ସାଧୁବ୍ୟକ୍ତିମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ସେ ଦୁଷ୍କୃତି ବ୍ୟକ୍ତିମାନଙ୍କୁ ଭଗବାନ ତାଙ୍କୁ ନିହତ କରନ୍ତି ତାଙ୍କୁ ବିନାଶ କରନ୍ତି ଏବଂ ଭଗବାନ ଧର୍ମ ସ୍ଥାପନ କରନ୍ତି ଯେ ଭଗବାନଙ୍କ ଧର୍ମ ସ୍ଥାପନ କରନ୍ତି ସିଏ ହେଉଛି ପ୍ରକୃତ ଧର୍ମ ଏହାକୁ ଭାଗବତ ଧର୍ମ ବୋଲି କୁହାଯାଉଛି ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏଇ ଧର୍ମ ପ୍ରକୃତ ଧର୍ମ ହେଉଛି ଭାଗବତ ଧର୍ମ ଅନ୍ୟ ସବୁ ଧର୍ମ ପ୍ରକୃତ ଧର୍ମ ନୁହଁ ଅଧର୍ମ ବିଧର୍ମ ପରଧର୍ମ ଭାବ ଏସବୁ ବିଭିନ୍ନ ପ୍ରକାର ଧର୍ମ ରହିଛି ଏ ପ୍ରକୃତ ଧର୍ମ ନୁହଁ ତେଣୁ ପ୍ରକୃତ ଧର୍ମ ହେଉଛି ଭାଗବତ ଧର୍ମ ଯେଉଁ ଧର୍ମକୁ ଭଗବାନ ସ୍ଥାପନ କରିଛନ୍ତି ଭଗବାନ ଏବଂ ଭଗବାନ ଭକ୍ତମାନେ ଆସି ଏଇ ଭାଗବତ ଧର୍ମକୁ ସ୍ଥାପନ କରନ୍ତି ତେଣୁ ଏଇ 5 ବର୍ଷ ବୟସରୁ ହିଁ ଏଇ ଭାଗବତ ଧର୍ମ ଆମେ ଆଚରଣ କରିବା କଥା ତେଣୁ ତାଙ୍କର ସାଙ୍ଗ ବାଳକମାନେ କହୁଛନ୍ତି ଠିକ ଅଛି ତମେ ଯେଉଁ କହୁଛ ଏ ଭାଗବତ ଧର୍ମ ଏ ଭାଗବତ ଧର୍ମ ଆମେ ଆଚରଣ କରିବା ଆମେ ଟିକେ ବଡ଼ ହେଇଗଲେ କରିବା ଯଦି ଅସୁବିଧା କ'ଣ ନା 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 ଦୁର୍ଲଭ ମାନୁଷ ଜନ୍ମ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ତମେ ଜାଣିନ ଯେ ତମେ କେତେ ଜଣ ପାର ହେଇକି ଜନ୍ମ ପ୍ରାପ୍ତ ହେଇଛ 80 ଲକ୍ଷ ଜନ୍ମ ପାର ହେଇକି ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୁଏ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ ଅନେକ ଜନ୍ମ ପାର ହେଇକି ତମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛ ତେଣୁ ଯଦି ସାଙ୍ଗ ବାଳକମାନେ କହିବେ ଯେ ଠିକ ଅଛି ଆମେ ମନୁଷ୍ୟ ଜନ୍ମ ତ ପ୍ରାପ୍ତ ହେଇଛେ ଆମେ ତ ଅଛେ ବହୁତ ବର୍ଷ ବଞ୍ଚିବା ତେଣୁ ଆଉ ଟିକେ ବୟସ ଯାଉ ଆମେ ଧର୍ମ ଆଚରଣ କରିବା ନା 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 ଦୁର୍ଲଭ ମାନୁଷ ଜନ୍ମ ତଦପି ଅଧ୍ରୁବମ୍ ଯଦିଓ ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ବହୁତ ଜନ ପରେ ଜଣେ ମାନବ ଜନ୍ମ ପାଉଛି କିନ୍ତୁ ହେଉଛି ଅଦୁର୍ଲଭମ୍ କ୍ଷଣ କେତେବେଳେ କାହାର ଅନ୍ତିମ ସମୟ ଆସି ପହଞ୍ଚିଯିବ ଆମେ ଜାଣିନେ ଆଜି ଲକ୍ଷ୍ମୀନାରାୟଣ ବାବୁଙ୍କର ଯେଉଁ ଦେହାନ୍ତ ହେଇଗଲା ସେ ଯୁବକ ଅବସ୍ଥାରେ ତାଙ୍କର ଶରୀର ତ୍ୟାଗ କରିଦେଲେ ତେଣୁ ଆମେ କାହାର କେତେବେଳେ ଶେଷ ସମୟ ଆସିବ କହିହେବନି କିନ୍ତୁ ପ୍ରକୃତ ଘଟଣା ହେଉଛି ପ୍ରକୃତ ସତ୍ୟତା ହେଉଛି ଯେ ଆମେ ଭାବୁଛେ ଏଇ ଦୁର୍ଘଟଣା ହେବାରୁ ସେ ମୃତ୍ୟୁବରଣ କଲେ ଯଦି ଦୁର୍ଘଟଣା ନ ହୋଇଥାନ୍ତା ତାହେଲେ ସେ ମୃତ୍ୟୁବରଣ କରିନଥାନ୍ତେ କିନ୍ତୁ ଏଇଟା ପ୍ରକୃତରେ ଠିକ୍ କଥା ନୁହଁ ଆମର ସେ ଆମର ଯେଉଁ ଇସ୍କନର ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀମଦେଶୀ ଭକ୍ତିବେଦାନ ସ୍ୱୟଂ ପ୍ରଭୁପାଦ କହନ୍ତି କିଏ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ଆମର ପୂର୍ବଜନ୍ମର କର୍ମଫଳ ଅନୁସାରେ ନିର୍ଘାତ ହେଇଛି କିଏ କେଉଁଠି ଜନ୍ମଗ୍ରହଣ କରିବ କିଏ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ କିଏ କେତେ ବିଦ୍ୟା ପ୍ରାପ୍ତ ହେବ କିଏ କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ କିଏ କେତେ ବର୍ଷ ବଞ୍ଚିବେ ଏଇସବୁ ନିର୍ଣ୍ଣୟ ହେଇଯାଇଛି ଆମର ଯେତିକି ବର୍ଷ ବଞ୍ଚିବାର ଅଛି ସେ ବୟସ କେବେ ହେଲେ ସେତିକି ବର୍ଷକୁ କେବେ ହେଲେ 1 ବର୍ଷ କରିହେବ ନାହିଁ ଆମର ଯେତିକି ବର୍ଷ ବଞ୍ଚିବାର ଅଛି ଆମେ ସେତିକି ବର୍ଷ ବଞ୍ଚିବା ତେଣୁ ଏଇ ଯେଉଁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ଅଧ୍ରୁବମ୍ କେତେବେଳେ କାହାର ଅନ୍ତିମ ସମୟ ଆସିଲେ କହିହେବନି, କିଏ ବାଳକ ଅବସ୍ଥାରେ ମଧ୍ୟ ମୃତ୍ୟୁବରଣ କରୁଛି, କିଏ ଯୁବକ ଅବସ୍ଥାରେ ମୃତ୍ୟୁବରଣ କରୁଛି, କିଏ ବାର୍ଦ୍ଧକ୍ୟ ଅବସ୍ଥାରେ ମୃତ୍ୟୁବରଣ କରୁଛି। କିନ୍ତୁ ଇଏ ଯୋଉ ଅଧୁର୍ଲଭ ହେଲେ ମଧ୍ୟ କଣ ଜନ୍ମରେ ଆମେ ପ୍ରକୃତ ଯୋଉ ପରମାର୍ଥ ସେ ପରମାର୍ଥକୁ ଲାଭ କରିପାରିବା। ଅନ୍ୟ ଯୋଉ ଜନ୍ମ ରହିଛି ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି, ସେ ଜନ୍ମରେ ଆମେ ଏଇ ପରମାର୍ଥକୁ ଲାଭ କରିପାରିବା ନାହିଁ, କାରଣ ଆମର ଯୋଉ ଚେତନା ରହିଛି ବହୁତ ନୀଚ ସ୍ତରରେ ରହିଛି। ଏବଂ ଯେଉଁମାନେ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛନ୍ତି, ଦେବଦେବୀ ଇତ୍ୟାଦି ଦେବତା ବା ମୁନି ଋଷିମାନେ ପ୍ରାପ୍ତ ହେଇଛନ୍ତି, ଜନ୍ମ ପ୍ରାପ୍ତ ହେଇଛନ୍ତି, ଉନ୍ନତ ଲୋକରେ ଜନ୍ମଗ୍ରହଣ କରିଛନ୍ତି, କିନ୍ତୁ ସେ ଜନ୍ମ ମଧ୍ୟ ପରମାର୍ଥ ଲାଭ ପାଇଁ ଉପଯୁକ୍ତ ନୁହଁ। ଏଇ ମନୁଷ୍ୟ ଜନ୍ମରେ ଆମକୁ ଗୋଟେ ସୁଯୋଗ ମିଳେ ଏଇ ପରମାର୍ଥ ପ୍ରାପ୍ତ ହେବା ପାଇଁ, କାରଣ ଏଇ ମନୁଷ୍ୟ ଜନ୍ମ ହିଁ ଆମକୁ ସେଇ ସୁଯୋଗ ପ୍ରଦାନ କରେ, ଯାହାଫଳରେ କି ଆମେ ଏଇ ଯୋଉ ଭାଗବତ ଧର୍ମ ଆଚରଣ କଲେ ଅନ୍ତିମରେ ଯୋଉ ଶରୀର ତ୍ୟାଗ କରିବା, ଶରୀର ତ୍ୟାଗ କଲେ ଆମର ପ୍ରକୃତ ଯୋଉ ଯୋଉ ସ୍ଥାନ ଆମର ପ୍ରକୃତ ଆମର ଯୋଉ ରହିବା ସ୍ଥାନ ଆମର ଯୋଗ୍ୟ ସ୍ଥାନ ଆମର ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ, ଯିଏକି ଆମର ଇସ୍କନର ପ୍ରତିଷ୍ଠା ରାଜ୍ୟ ଆଚାର୍ଯ୍ୟ ପ୍ରଭୁପାଦଙ୍କର ଗୁରୁଦେବ, ସେ କହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍। ଏ ଭୌତିକ ଜଗତ ଜଣେ ଭଦ୍ର ବ୍ୟକ୍ତିର ବାସସ୍ଥିତ ସ୍ଥାନ ନୁହଁ, କାରଣ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି, ବିଭିନ୍ନ ପ୍ରକାର ଦୁଃଖ, ଦୁଃଖର ଆଳୟ ବୋଲି କୁହାଯାଉଛି ଭୌତିକ ଜଗତ ଦୁଃଖ ଆଳୟ। ତେଣୁ ପ୍ରକୃତ ଆମର ସ୍ଥାନ ହେଉଛି, ବାସସ୍ଥାନ ହେଉଛି ଭଗବତ ଧାମ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଗୋ ବ୍ୟାକ୍ ଟୁ ଗଡ୍ ହେ, ଆମେ ଏଇ ମାନବ ଜନ୍ମରେ ଏଇ ସୁଯୋଗ ଲାଭ କରିଛେ, ଯାହାଫଳରେ କି ଆମେ ଏଇ ମାନବ ଜନ୍ମ ଜିତିଲା ପରେ ଅନ୍ତିମରେ ଆମେ ଭଗବତ ଧାମକୁ ଯାଇପାରିବା। ତେଣୁ ଆଜିର ଏଇ ଅବସରରେ ଆମେ ଲକ୍ଷ୍ମୀନାରାୟଣ ଶ୍ରୀମଦ ଲକ୍ଷ୍ମୀନାରାୟଣଙ୍କର ଆତ୍ମାର ସଦ୍ଗତି କାମନା କରିବା ପାଇଁ ଆମେ ସମସ୍ତେ ଭଗବାନଙ୍କ ପ୍ରାର୍ଥନା କରିବା, ଏବଂ ଆମେ ମଧ୍ୟ ନିଜେ ମଧ୍ୟ କେମିତି ଆମର ମଧ୍ୟ ସଦ୍ଗତି ହେବ ଏଇ ଭଗବାନଙ୍କ ମାଧ୍ୟମରେ ଆମେ ମଧ୍ୟ ସେଇଟାକୁ ଜାଣିପାରିବା। ପ୍ରକୃତରେ ଆମର ପ୍ରଭୁ ଫକୀରମୋହନ ପ୍ରଭୁ ଆସି ପହଞ୍ଚନ୍ତି, ଆମେ ତାଙ୍କୁ ସ୍ୱାଗତ କରୁଛୁ, ଆମେ ଦଣ୍ଡବତ ପ୍ରଣାମ ତାଙ୍କୁ ନିବେଦନ କରୁଛୁ। ଯାହା ହଉ ଆମର ବହୁତ ସୌଭାଗ୍ୟ ଯେ ସେ ଆମ ନିକଟରେ ଉପକୃତ ହେଇଛନ୍ତି, ସେ ଆପଣମାନେ କଥା କହିବେ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଖାଲି ଏତିକି କହିବା ଯେ ଯେଉଁ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଥିଲେ, ଏଇ ମନୁଷ୍ୟ ଜନ୍ମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ଭଗବାନ ଜାଣିବା ପାଇଁ ସୁଯୋଗ ଆମ ପାଇଁ ପ୍ରାପ୍ତ ହେଇଛି, ଆମେ ପ୍ରାପ୍ତ ହେଇଛେ। ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଆମେ ପାଳିଛେ ମାନୈବ ସ୍ମରଣ ମୁକ୍ତ କରିବା ଯାହା ପ୍ରାୟ ସମଭାବ ଯାହାକି ଅନ୍ତକାଳରେ ଆମେ ବିଭିନ୍ନ ପ୍ରକାର ଚିନ୍ତା କରୁଛେ, ଜୀବନ ଅବସ୍ଥାରେ ଆମେ ବିଭିନ୍ନ ପ୍ରକାର ଚିନ୍ତା କରୁଛେ, ତେଣୁ ଯେଉଁଭଳି ଭାବରେ ଆମେ ଚିନ୍ତା କରୁଛେ ଅନ୍ତିମ ସମୟରେ ଆମର ସେଇଭଳିଆ ଚିନ୍ତା ଆସିବ। ତେଣୁ ଯଦି ଆମେ ଏଇ ଭଗବାନଙ୍କ ନାମକୁ ସ୍ମରଣ କରିବା, ଭଗବାନଙ୍କ ନାମକୁ ଉଚ୍ଚାରଣ କରିବା, ଭଗବାନଙ୍କର ନାମ ଜପ କରିବା, ତେଣୁ ଆମକୁ ଗୋଟେ ଅଭ୍ୟାସ ହେବ, ଅଭ୍ୟାସ ଯୋଗ ତେଣ ଏଇ ଅଭ୍ୟାସ କରିବା ଦ୍ୱାରା ଅନ୍ତିମ ସମୟରେ ଆମେ ଭଗବାନଙ୍କର ନାମ ସ୍ମରଣ କରିପାରିବା। ତେଣୁ ଆମର ମାନବ ଜନ୍ମ ଉଦ୍ଦିଷ୍ଟ ହେଇଛି ସେଇ ଭଗବାନଙ୍କୁ ଜାଣିବା ପାଇଁ। ତେଣୁ ଆମେ ଯଦି ସେଇ ଅଭ୍ୟାସ କରିବା, ଭଗବାନଙ୍କ ନାମ ଜପର ନାମ କୀର୍ତ୍ତନର ଅଭ୍ୟାସ କରିବା, ଗୋଟେ ସମୟ ଆସିବ ଯେତେବେଳେ ଆମର ସବୁବେଳେ ଭଗବାନଙ୍କ ସ୍ମରଣ ଆସିବ। ତେଣୁ ଅନ୍ତିମ ସମୟରେ ଭଗବାନ ଆମକୁ କୃପା କରି ତାଙ୍କ ସ୍ମରଣ ଦେବେ, ଆମେ ଯେଉଁ ସ୍ମରଣ କରୁଛେ ଭଗବାନ କୃପାରୁ ସେ ସ୍ମରଣ କରୁଛେ। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସର୍ବସତ ଅହଂ ତୃଦିଶମି ନିଷ୍ଠୁ ମତ ସ୍ମୃତି ଜ୍ଞାନମ ଅପୂରଣ ଚ, ଭଗବାନଙ୍କର ସ୍ମୃତି ଆସୁଛି ଏବଂ ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଆଜି ଆମେ ଯଦି ଏଇ ସତ୍ସଙ୍ଗରେ ଆମେ ଏଇ ସଂକଳ୍ପ ନେବା ଯେ ଆମେ ସବୁ ସମୟରେ ଭଗବାନଙ୍କ ଚିନ୍ତା କରିବା, ଭଗବାନଙ୍କ ଧ୍ୟାନ କରିବା, ଭଗବାନଙ୍କ ନାମ ଜପ ଗ୍ରହଣ କରିବା, ତାହେଲେ ଭଗବାନଙ୍କୁ କୃପା କରି ଆମକୁ ନିଷ୍ପତ୍ତି ଦେବେ। ଅନ୍ତିମ ସମୟ ହେଉଛି ଆମ ପରୀକ୍ଷା ସମୟ, ଯେମିତି ହେଲେ ଆମକୁ ଏ ଭୌତିକ ଜଗତ ତ୍ୟାଗ କରିବାକୁ ପଡ଼ିବ। ଅନ୍ତିମ ସମୟ ଆମର ରହିଛି, ସେ ହେଉଛି ଶ୍ରେଷ୍ଠ ପରୀକ୍ଷାର ସମୟ। ତେଣୁ ସେହି ପରୀକ୍ଷା ପାଇଁ ଆମକୁ ବର୍ତ୍ତମାନ ପ୍ରିପେୟାର ହେବାକୁ ପଡ଼ିବ ବା ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ କିନ୍ତୁ ଭଗବାନଙ୍କ ନାମ ମାଧ୍ୟମରେ। ଭଗବାନଙ୍କ ନାମ ନେଇ ଆମେ ଯଦି ଭଗବାନଙ୍କର ଆଶ୍ରୟ ନେବା ତାହେଲେ ଅନ୍ତିମ ସମୟରେ ଭଗବାନ ଆମକୁ ସ୍ମୃତି ଦେବେ। ଯେଉଁ ସ୍ମୃତି ଫଳରେ ଆମେ ଯଦି ଭଗବାନଙ୍କର ସ୍ମରଣ କରିପାରିବା ତାହେଲେ ଭଗବାନ ଭଗବତ ଗୀତା ଅନୁଭବ କରୁଛନ୍ତି ଯେ ଅନ୍ତ କାଳେ ଯେ ମହାମେବ ସ୍ମରଣ ମୁକ୍ତ କରିବାର ଯହ ପ୍ରାୟ ସମଭାବ ଜାତି ନା ତତ୍ତ୍ୱ ସଂଶୟ। ଅନ୍ତ କାଳରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିବା ତାହେଲେ ନିଶ୍ଚିନ୍ତ ଭାବରେ ଆମେ ଭଗବତ ଧାମ ଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆମର କଥାକୁ ଏ ବିଷୟ ସଙ୍ଗେ ସଙ୍ଗେ ଆମେ ଅନୁରୋଧ କରିବୁ ଆମର ବୟୋଜ୍ୟେଷ୍ଠ ଆମର ଗୁରୁକୁଲ ଠାକୁରମୋହନ ପ୍ରଭୁଙ୍କୁ, ସେ ଆପଣମାନଙ୍କୁ ଭଗବାନ କଥା କହିବେ। ଆଜି ଏହି ସତ୍ସଙ୍ଗରେ ଆମକୁ ସେ ସୁଯୋଗ ପ୍ରଦାନ କରିଛନ୍ତି, ତାଙ୍କ ସମୟ ସମୟ ପ୍ରଦାନ କରିଛନ୍ତି ଏବଂ ତାଙ୍କ ତାଙ୍କ ପାଖରେ ଆମକୁ କୃତଜ୍ଞତା ପ୍ରକାଶ କରୁଛି ଏବଂ ତାଙ୍କୁ ନିବେଦନ କରୁଛି ସେ ଆପଣମାନଙ୍କୁ ଭଗବାନ କଥା କହିବେ। ମୋର କଥା ବୋଲି ସାମ ଦେବି। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୋତମାନନ୍ଦି
ବନ୍ଦେ ଅହଂ ଶ୍ରୀ ଗୁରୁ ଶ୍ରୀ ଯୁକ୍ତ ପଦ କମଳନ ଶ୍ରୀ ଗୁରୁ ବୈଷ୍ଣବ ଶ୍ରୀ ରୂପ ଠାକୁର ଦାସ ସହଗଣ ରଘୁନାଥ ସାତ୍ୱିକଂ ସାବଭୂତଂ ପରିଜନ ସହିତଂ କୃଷ୍ଣ ଚୈତନ୍ୟ ଦେବଂ ଶ୍ରୀ ରାଧା କୃଷ୍ଣ ପାଦାନ ସହଗଣ ସଂସାର ଦାବାନବ ନିଖ ଦୁଃଖ ରକ୍ତସ୍ଥ କଲ୍ୟାଣ ଗୁଣାନ ଅବଶ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ ମହାପ୍ରଭୁ କୀର୍ତ୍ତନ ନୃତ୍ୟ ଗୀତ ବାଜିତ୍ର ମାଦନ ମନ ସୌରସେନ ରୁମାତ୍ର କମ୍ପା ତରଙ୍ଗ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ ଶ୍ରୀ ବିଗ୍ରହାରାଧନ ନିର୍ଜନ ସଂକୀର୍ତ୍ତନେକପିତରୌ କମଳାୟ ତକ୍ଷୌ ବିଶ୍ୱମ୍ଭରୌ ଜିଜବରୌ ଯୁଗଧର୍ମପାଳୌ ବନ୍ଦେ ଜଗତ ପ୍ରିୟକରୌ କରୁଣାବତାରୌ ନମସ୍ତ୍ରିକାଳ ସତ୍ୟାୟ ଜଗନ୍ନାଥ ସୁତାୟ ଚ ସଭୃତ୍ୟାୟ ସପୁତ୍ରାୟ ସପୁତ୍ରାୟ ହରେ କୃଷ୍ଣ 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 ହରେ 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 ରାମ 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 ହରେ ମଂଛା କଳ୍ପତରୁଭ୍ୟ କୃପା ସିନ୍ଧୁ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ବୟସର ଆଧିକ୍ୟରେ କାନକୁ ଶୁଭୁ ନଥିଲା କିନ୍ତୁ ଭଲ ହେଇଛି। ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି କାନକୁ କାଇଁ ମୋତେ ଶୁଣେଇବ, ମୋର ତାହା ଦରକାର ନାହିଁ। ମୁଁ ବହି ପଢ଼ିଲେ ତ ମୁଁ ଜାଣିପାରିବି, ଆଉ କୌଣସି କଥା ମୋର ଶୁଣିବା ଧୀରେ ଧୀରେ କଣ୍ଠ ମଧ୍ୟ ରୁଦ୍ଧ ହେଇଯାଉଛି। ଆଉ କେତେ ଦିନ ରହିବି ଜାଣିନାହିଁ, ସବୁବେଳେ ଭାବୁଛି ଯେ ଏଇ ଭଗବାନ ମୋତେ ନେଇଯାଅ, ଏ ସଂସାରରେ କାହିଁକି ମୋତେ ପକଉଛ, ମୁଁ ତ ବାଳକ ଅବସ୍ଥାରୁ ଛାଡ଼ିକିରି ଆସିଥିଲି, ତୁମେ ମୋର ସବୁ, ତୁମେ ମାତା ତ ପିତା ତୁମେ, ତୁମେ ବନ୍ଧୁ ସଖା ତୁମେ, ତୁମେବ ବିଦ୍ୟା ଦ୍ରବିଡ଼ ତୁମେବ ତୁମେବ ସର୍ବମ ମମ ଦେବ। ପ୍ରଭୁ ଆଦେଶ କରିଛନ୍ତି, ମୁଁ ତାହା ପାଳନ କରି ଅଳ୍ପ ସମୟ କିଛି କଥା କହିବି। ଗୀତାରେ ଗୋଟିଏ ଶ୍ଳୋକ ଅଛି, ଆପଣମାନେ ସମସ୍ତେ ଜାଣିଥିଲେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। କାହାକୁ କହୁଛନ୍ତି? ନିଜର ଅତି ପ୍ରିୟ ଦିଟି କୃଷ୍ଣ ଏର ମଧ୍ୟରେ ବହୁ ଜିନିଷ ରହିଛି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୁଜାତ। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମର ଅଭ୍ୟୁତ୍ଥାନ ହୁଏ, ସେତେବେଳେ ଭଗବାନ ଆସନ୍ତି। କେଡ଼େ ଦୟାଳୁ ସେ, କେତେ ବଡ଼ ଦୟାଳୁ! ଆମେ ଟିକେ ଉପରକୁ ଉଠିଗଲେ ଆଉ ସେଠୁ ଉଠିପାରୁ, ତା ଘର ପଡ଼ିଗଲେ ଗଲା ତ ପଡ଼ିଗଲା, କ'ଣ ହେଇଗଲା ବର୍ଷ ଏଠି ବିପଦ ପଡ଼ିଛି ଭଗବାନ। କିନ୍ତୁ ଇଏ ତ ସବୁ ଅବତାରରେ ହେଇଯାଉଛି। ଗୋଟିଏ କଥା ମୋ ଗୁରୁଦେବ ବ୍ୟାଖ୍ୟା କରିଥିଲେ, ମନେ ତାଙ୍କରି କଥା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଧର୍ମ ସଂସ୍ଥାପନ, ଧର୍ମ ସଂସ୍କାର ଗୋଟିଏ ଜିନିଷ, ଘରଟାକୁ ତିଆରି କରିବା ଆଉ ଘରଟାକୁ ଚୂନ ଲଗେଇବା ଏ କଥା ନୁହଁ। ଏ ଯେଉଁ ଧର୍ମ ସଂସ୍ଥାପନ, ସେଇ ଧର୍ମ ସଂସ୍ଥାପନ ପାଇଁ ମହାପ୍ରଭୁ ଆସିଥିଲେ। ଧର୍ମ ସଂସ୍ଥାପନ ଥାୟ ସମ୍ଭବାମି ଯୁଗେ ଯୁଗେ। ଏଠି ଯୁଗେ ଯୁଗେ ମାନେ ଗୋଟିଏ ଯୁଗର କଥା କହୁନି, ଗୋଟିଏ ମନ୍ମନ୍ତର କଥା କହିବ। ମୁଁ ସେତେବେଳେ ଆସେ, ହଁ ଆପଣ ତ ଆସୁଛନ୍ତି ଭଲ କଥା, ଆସିଲେ କ'ଣ କହିଲେ? ମହାପ୍ରଭୁ କହୁଛନ୍ତି, କଳିକାଳେ ନାମ ରୂପେ କୃଷ୍ଣ ଅବତାର ନାମ ହୋଇତେ ହବେ ସର୍ବ ଜଗତ ନିତାର। କଳିକାଳେ ହବେ ସର୍ବ ଯେତେ ଆପଣଙ୍କର ନାମ ସ୍ମୃତି ହବ ସେତେ ଆପଣଙ୍କର ଦୈନ ଆସିବ ତୃଣାଦ ବିଶୁଣି ଚେନ ତରିବ ସହି ଅମାନିନା ମାନରେଣ କୀର୍ତ୍ତନୀୟ ସଦା ହରି ତୃଣାଦପି ଶୁଣିଚେ ନ ତରି ବସ ହି ଶୁଣା ତୃଣାଦପି ତରି ବସି ଶୁଣା ଅମାନିନା ମାନବେ ଆମର ସାମର୍ଥ୍ୟ ନାହିଁ ବ୍ୟାସାସନରେ ବସି କହିବା କଥା, ଯେ ବ୍ୟାସାସନରେ ବସି କହୁଥିଲେ ମୋର ବାଲ୍ୟ ବନ୍ଧୁ ସେ ଚାଲିଗଲେ ମୋତେ ସବୁ କହିଲେ ଏଥର କହିଲେ ଆମେ ଗୋଟେ ଘର ନବୁ ଆଉ ଆପଣ ସେଠି ରହିବେ। ମୁଁ କେଉଁଠି ରହିବେ ନା ଏଇ ଭଲ ଜାଗା ଦେଖିଛୁ ଏପର୍ଯ୍ୟନ୍ତ ସେ ଭଲ ଜାଗା ମୁଁ ଜାଣେ ନା। ମୁଁ ରହିବି ମଠ ପାଖରେ, ସବୁଦିନ ଯିବି ପିଲାମାନଙ୍କ ସହିତ ମୁଁ ଟିକେ ଥଟା କରେ ସେଗୁଡ଼ା ଆମର ନାତି ଭଳିଆ ହେଉଛି, ଏଇଟା ଟିକେ ନ କରିଲେ ମୋତେ ଭଲ ଲାଗିବ। ଗୁରୁଦେବଙ୍କୁ ପ୍ରଣାମ କରିଥିଲେ ଆଉ ଠାକୁରଙ୍କୁ ତ ଉଠିଲେ ଟିକି ପାରନ୍ତି ଖଣ୍ଡ ବୋଲି କରିଥିଲେ। ଏଇଟା ମୋର ଯେମିତି ଶେଷ ଖଣ୍ଡ ରହିବ, ମୋର ତ କିଛି ହେଲା ନାହିଁ। ତୃଣାଦପି ଶୁଣିଚେ ନ ତରିବ ସହି ଶୁଣା ଘାସକୁ ତୁମେ ଗୋଡ଼ରେ ଚାଲି ହେଉ ସେ କିଛି କହୁଛି କିଛି ବୃକ୍ଷ ଫଳ ଦଉଛି ପୁଷ୍ପ ଦଉଛି ତାକୁ ତମେ କାଟିବାକୁ ଯାଉଛ ସେ କହୁଛି କାହିଁ ତମେ କାଟିଛ କିଛି କାଟୁଛ କାଟିବାରେ ତମର ଇଚ୍ଛା ହଉଛି ତାଙ୍କ କିଛି ଅସୁବିଧା। ଏଇସବୁ ମହାପ୍ରଭୁ ବିଭିନ୍ନ ପରୀକ୍ଷା କରନ୍ତି, ସେଥିରୁ ଉତ୍ତୀର୍ଣ୍ଣ ହେଲେ ତେବେ ଯାଇକରି ନାମ ସୃଷ୍ଟି ହେଲେ। ନାମ ସବୁବେଳେ ଆସିବେ, ନାମ ଗ୍ରହୁ ଆସିବେ, ତ ତାର ଆସନ କାହିଁ? ଗୁରୁଦେବ ଯାହା କହିଛନ୍ତି ସବୁଦିନେ ଆମେ ପଢ଼ୁଛେ, ଶ୍ରୀ ଗୁରୁ ଚରଣ ପଦ୍ମ କେବଳ ତାଙ୍କୁ ସବୁବେଳେ ସ୍ମରଣ କରିବ, କିଛି ବିପଦ ଆସିବ ସେ ରକ୍ଷା କରିବ, ସବୁଥିରେ ସେ ବନ୍ଦ
କରିବ। ହଁ
ମୁଁ ତ କମ କହିବିନି ଗୁରୁଜନଙ୍କୁ, ଯଦି ତୁମେ ପୂଜା ନ କରିପାରିଲ ତାଙ୍କୁ ଯଦି ତୁମେ ସ୍ମୃତିପଥକୁ ଆଣିବ ନାହିଁ ତାଙ୍କ ପ୍ରସାଦରେ ହବ। ଗୁରୁଦେବ ଆଶୀର୍ବାଦ କଲେ ଆପଣଙ୍କର ଭକ୍ତି ଆସିବ। ତେଣୁ ଗୁରୁଦେବ ଯାହା କହିଛନ୍ତି ତାହା ଯଦି ଆପଣ ପାଳନ ନ କଲେ ତେବେ ଆପଣଙ୍କର ଅବନତି ଘଟିବ। ଏଇ ହଉଛି ଚାବି, ଚାବି ନଥିଲେ ପୋଲକୁ କେମିତି ଖୋଲିବ? ଏଇ ହଉଛି ଆମର କଳିଯୁଗରେ ହରେ ନାମ ହରେ ନାମ ହରେ ନାମେ ଗତି ବଡ଼ କଳୁ ନାଷ୍ଟେବ 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 କଳିକାଳେ ନାମ ରୂପେ କୃଷ୍ଣ କହିଲେ ଦିନ ଚାଲି ଲୋକ ଅଳ୍ପ ସମୟ ମଧ୍ୟରେ କ'ଣ କହିପାରିବି? ମୋ ଗଳା ତ ପଡ଼ିଯାଇଥିଲା, ଏ ପୁଣି କ'ଣ ଫୁଟି ଫିଟିଗଲା। ଏଇ ହେଉଛି କଥା, କୃଷ୍ଣମାନେ ଅଛନ୍ତି, ମୋର କିଛି କହିବାର କଥା କିଛି ନାହିଁ। ବୟସ 96 ହେଲା, ଆଉ କେଇ ଦିନ ବା ବଞ୍ଚିବି, ଏଇ ଭଗବାନଙ୍କ କଥା କହି ଜୀବନ ଚାଲିଗଲା। ବୈଷ୍ଣମାନଙ୍କ ମଧ୍ୟରେ ରହିଲେ ମୁଁ ଜୀବନ ଚାଲିଗଲି। ଏତିକି
जय श्री प्रतिमोहन दास प्रभु की जय। जय श्री प्रभुपाद महाराज
जय।
जय श्री गुरुदेव की
जय।
आनंद कोटि वैष्णव जय।
हरि
बोल
हरि बोल।
Thank you.